ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କର ସୁନାବେଶ, ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ। ଆଇବାକାଲ ଫେରଘାଏ ଖୋଲାଯିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ପାରମ୍ପରିକ ରୀତିନୀତି ପାଳନ କରାଯାଉଛି ମୁସଲମାନ ସମ୍ପ୍ରଦାୟର ମହାନ ପରବ ମହରମ। ଆଉ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଲଘୁଚାପର ବୋଲେ ଆଇବାକାଲ ଜବର ବର୍ଷାର ଅନୁମାନ। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିନ ଆଜି ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେଉଛି। ସଞ୍ଜବେଲୁ ରାତିର ପାଖାପାଖି 11 ବଜେ ତ ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ ଆର୍ ଦେବୀ ସୁଭଦ୍ରା ଭକ୍ତମାନଙ୍କୁ ସୁନାବେଶୀ ଦର୍ଶନ ଦେଉଛନ୍। ଶ୍ରୀଜୀଉଙ୍କର ଇ ଦୁର୍ଲଭ ରାଜରାଜେଶ୍ୱର ଦର୍ଶନ ଲାଗି ବହୁତଟେ ଭକ୍ତଙ୍କର ସମାଗମ ହୋଇଛି। ସକାଳୁ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ଭୋଗ ଆର୍ ସକାଳ ଧୂପ ନୀତି କରାଯାଇଥିଲା। ଇତା ଋତୁରୁ ଫେରଘାଏ ଶ୍ରୀଜୀଉଙ୍କର ମୈଲମ ମହାସ୍ନାନ ଆର୍ ସର୍ବାଙ୍ଗ ନୀତି ସହିତ ମଧ୍ୟାହ୍ନ ଧୂପ କରାଯାଇଥିଲା। ସୁନାବେଶର ଲାଗି ଭକ୍ତମାନଙ୍କର ସୁବିଧାକେ ନଜରତି ରଖିକରି ପର୍ଯ୍ୟାପ୍ତ ପିଇବାର ପାଇଁ ରଖାଯାଇଥିବା ବେଳେ ଚିକିତ୍ସକମାନେ ସଜାଗ ଅଛନ୍। ଆଇବାକାଲ ଅଧରପଣା ନୀତି ହେବା, ସେନ୍ତା ଶୁକ୍ରବାର ଦିନ ମହାପ୍ରଭୁମାନଙ୍କ ନୀଳାଦ୍ରି ବିଜେ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ବୌଦ୍ଧଠାରେ ଆଜି ତିନି ମହାପ୍ରଭୁଙ୍କର ସୁନାବେଶ ଦେଖିବାର ଲାଗି ବହୁତଟେ ଭକ୍ତଙ୍କର ସମାଗମ ହୋଇଛି। ଆଜି ରାତି 9 ବଜେ ଉଠୁ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ମଣ୍ଡପ ବିଜେ କରିବେ ବୋଲି ସୂଚନା ଦିଆଯାଇଛି। ମଣ୍ଡପ ବିଜେ ସମିଆତି ଭିନ୍ ଭିନ୍ ନୀତି ପାଳନ ଲାଗି ତୟାରି କରାଯାଇଛି। ସମ୍ବଲପୁରନ ବାହୁଡ଼ା ରଥଯାତ୍ରା ଉତ୍ତରୁ ମହାପ୍ରଭୁ ମନ୍ଦିରମାନଙ୍କର ଗମ୍ଭୀରା ବିଜେ ନୀତି ଅନୁଷ୍ଠିତ ହେଉଛି। ଗମ୍ଭୀରା ବିଜେ ଆଗରୁ ମହାପ୍ରଭୁଙ୍କର ଏକାଦଶୀ ଉଲ୍କୁ ନେଇ ମହାଆଳତି କରାଯାଇଥିଲା। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ବ୍ରହ୍ମପୁରା ରଥ ଉପରେ ସୁନାବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଆଇବାକାଲ ଅଧରପଣା ନୀତି ସହିତ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ଗମ୍ଭୀରାକେ ବିଜେ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ସହରର 25 ଜାଗା ସହିତ ଜିଲ୍ଲାନ 200 ଅତ୍କା ଜାଗାନ ବାହୁଡ଼ା ରଥଯାତ୍ରା ହେସି। ପୁରୀନ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର ଫେରଘାଏ ଆଇବାକାଲ ଖୋଲାଯିବା। ଧାରିଜ ପ୍ରକ୍ରିୟା ଆଧାରନ ପହିଲା ରତ୍ନଭଣ୍ଡାର ଖୋଲା ଉତ୍ତରୁ ଭିତର ରତ୍ନଭଣ୍ଡାର ଖୋଲାଯିବା। ସକାଳ 9:15 ମଧ୍ୟାହ୍ନର 12:15 ଭିତରେ ରତ୍ନଭଣ୍ଡାରର ତାଲା ଖୋଲାଯିବା ବୋଲି ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ ଉତ୍ତରୁ ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ମୂଲ ହେବା ଆଉ ଅଧିକୃତ ବ୍ୟକ୍ତିମାନେ ରତ୍ନଭଣ୍ଡାର ଭିତରକେ ଯାଇପାରିବେ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍। ଯାଞ୍ଚ କମିଟିଟି 11 ଜଣ ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ସରକାରୀ ଆଉ ବେସରକାରୀ ବିଶ୍ୱବିଦ୍ୟାଳୟ କି ଇତାର ଅଧୀନତି ଥିବା କଲେଜମାନଙ୍କେ ଜଙ୍କ ଫୁଡ୍ ବିକ୍ରି ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ କଟକଣା ଜାରି କରାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର କ୍ୟାମ୍ପସ୍ ହଷ୍ଟେଲ କ୍ୟାଣ୍ଟିନ୍ର ଜଙ୍କ ଫୁଡ୍ ଆର୍ କେନ୍ସି ପ୍ରକାରର ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ନାହିଁ ହୋଇପାରେ। ଓଡ଼ିଶାକେ ଜଳାତଙ୍କ ମୁକ୍ତ କରିବାର ଲାଗି ସବୁ ଜିଲ୍ଲା ଡାକ୍ତରଖାନାମାନଙ୍କେ ଆଦର୍ଶ ଜଳାତଙ୍କ କ୍ଲିନିକ୍ ଖୋଲିବାର ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ବ୍ୟବସ୍ଥା କରାଯାଇଛି। ପହିଲା କ୍ଷେପେ ଭୁବନେଶ୍ୱର କ୍ୟାପିଟାଲ ହସ୍କିଟାଲ ସୁନ୍ଦରଗଡ଼ ଝାରସୁଗୁଡ଼ା କଳାହାଣ୍ଡି ଜିଲ୍ଲା ସହିତ 15 ଡାକ୍ତରଖାନାର ଇ କ୍ଲିନିକ୍ ଖୋଲାଯିବା। 2025-26 ତକ ବାକି 15 ଜିଲ୍ଲା ଆଉ ଆଇଜିଏଚ୍ ନ ଇ କ୍ଲିନିକ୍ ଖୋଲିବା। ଇତା ଛଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତ ଚିକିତ୍ସା ବ୍ୟବସ୍ଥା କରାଯିବା। ବରଗଡ଼ ଜିଲ୍ଲାର ପଦମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୁକ୍କୁ ଭେଟିବା ସହିତ ଅଭିଯୋଗ ଶୁଣାଣି କରିଥିଲେ। ସେ ଆସିଥିବାର ଅଭିଯୋଗ ଶୁଣାଣି କଲା ଉତ୍ତରୁ ଇ ଅଭିଯୋଗମାନଙ୍କର ସମାଧାନ ଲାଗି ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଏସ୍ପି ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଗସ୍ତୀ ଆସିକରି ଦୁର୍ଗାପାଲିନ ମାର୍ ଲାଗି ଗଜ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଗୁଡ଼େଶ୍ୱର ମନ୍ଦିର ରାସ୍ତାନ ଗଜ ଲଗାବାର ସହିତ 4.5 କୋଟି ଓଡ଼ିଆ ଯଦି ଗୋଟେ ଗୋଟେ ଗଜ ଲଗାବେ ବେଲେ ଓଡ଼ିଶାନ ଏକାସଙ୍ଗେ 4.5 କୋଟି ଗଜ ଯୋଗାଯାଇ ପାରିବା ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ସେ ଇ ଉଲ୍ଗୁନେ କହିଛନ୍ତି ଯେ ପ୍ରଭାବଶାଳୀ ଲୋକେ କରିଥିବାର ଜବରଦଖଲକେ ଉଚ୍ଛେଦ କରାଯିବା, ଜଙ୍ଗଲ ଜମି ଆର୍ ଜଲ ମାଡ଼ି ବସିଥିବାର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା, ହେନ୍ତା ବେଆଇନ ଖାର ଗଦାବାର ଉପରେ ବି କାର୍ଯ୍ୟାନୁଷ୍ଠାନ ମୂଲ ହୋଇଛି ବୋଲି ମନ୍ତ୍ରୀ କହିଛନ୍। ଆପଣମାନେ ବାକି ଖବର ଶୁଣିପାରିବେ ଇ ସୂଚନା ଉତ୍ତରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय। सबसे समान व्यवहार मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
मुसलमान संप्रदायर महान पर्व मुहर्रम आज सारा देश पालन करा जाउछे। प्रफेट मोहम्मद नाति हजरत इमाम हुसैन कर बलिदान के मने पकई दिवस पालन करा जाउछे। इति मस्जिद मान के सामूहिक नमाज पाठ भी करा जाइछे। संबलपुर शहर भिन भिन जगान मुसलमान संप्रदाय तरफ आज मोहर्रम पर्व पालन करा जाउछे। शहर नौटा जगान लोके आखड़ा करी पर्व पालन करथिले। शांति श्रृंखला लागी शहर 16 जन अतिरिक्त एसपी आर डीएसपी सहित 25 प्लाटून पुलिस बाहिनी को मुतयन करा जाइछे। हेंता केतरा जगान सीसीटीवी आउ मचान जरिए पुलिस अधिकारी माने स्थिति उपरे नजर रखिछन। सुवर्णपुर जिलार सुवर्णपुर सहित तरभा बालखोमार बिनका नारायणपुर आर बीरमहाराजपुर ठाने मस्जिद मानके मुसलमान संप्रदाय लुके नमाज पाठ करी मोहर्रम पर्व पालन करिछन। हेंता बौद्ध जिलार बौद्ध मनमुंडा बागिर भिन भिन जगान पवित्र कोरान उपरे प्रवचन कार्यक्रम करा जाइथिला। लुके नमाज पाठ करबार उतरु निजर निजर भितरे शुभेच्छा दियानिया हेथिले। महिमा धर्म धारा उपरे तयार कराइथिबा क्षुद्र चलचित्र आंतर्जातिक स्तरन पुरस्कृत हेथिबार जनापड़ी। तमिलनाडुर कोड़ाईकेनाल ठाने ई चलचित्र उत्सव अनुष्ठित हेथिला। देवरंजन कर द्वारा प्रस्तुत ई सिनेमाति खड़ियाल तुकला बोंगोमुंडा आर अनगुल बागिर जगार तथ्य रही। शिक्षाविद डॉ फणिंदम देवंकर निबंध आधारती ई सिनेमा तयार करा जाइथिला। नुआपड़ा जिला सिनापाली गोष्ठी स्वास्थ्य केन्द्र न आइस्टानो थायरॉयड परीक्षा सेवा मूलिचे। इन हिताधिकारी मानकर महालिया थायरॉयड परीक्षा सहित रक्त सिकुड़ी रोगर भी परीक्षा सुविधा रही। ई स्वास्थ्य केन्द्र लगी विशेष करी महिला मानकु सहायक हवा। दक्षिण पूर्व रेलपथर संबलपुर डिविजन रेलनगर ठाने गोटे वृक्षरोपण कार्यक्रम करा जायथिला। इथे रेल डिविजन प्रबंधक तुषारकांत पांडे आउ रेलवे महिला कल्याण संगठन कर्मकर्ता माने भिन भिन किसमर गच लगाइथिले। संबलपुर ऐंठापाली नथिबा 33 केवी फिडर लाइन रो देखरेख काम लागी आइबा काल सकाल 8 नु दिपहर 2 बजा तक विद्युत जोगाण बंद रहबा बोली टीपीडब्ल्यूओडीएल तरफ सूचना दिया जाइछि। इथिर लागि ऐंठापाली बलबसपुर कांसीर भालुपाली बुढ़ारजा फाटक चेरुआपड़ा बड़बजार बालीबंधा पटनायकपड़ा मुदीपड़ा रेलवे कॉलोनी दुर्गापाली रेमेट बरईपाली खेतराजपुर आर इतार आखरपाखर इलाकान ई कटकना जारी रहबा। बरगढ़ जिलार गायसीमा आयुर्वेद चिकित्सालय धनंतरी भेषज उद्यान लोकार्पण करा जाइछि। विधायक अश्विनी षडंगी ई उद्यान के उद्घाटन करबार सहित गोटे फल उद्यान लागि भूमि पूजा करिछन। 2 एकर भेषज उद्यान थी औषधीय गुण थिबार बहुत से दुर्लभ किसमर चारा लगा जाइछि। डाक्टर अजित कुमार दर्जी आर अलगा सियांशुजन माने ई कार्यक्रम थी उपस्थित थिले। कटक श्रीरामचंद्र भंज कॉलेज आर डाक्तरखाना नो नर्सिंग ऑफिसर संघ आर हाउस सर्जन संघ भितरे विवाद विषय के नेकरी आज हाउस सर्जन माने कार्यबंद करितबा जना पड़िछि। हेले डाक्तरखाना नो जरूरी रोगी सेवा जारी रहिछि। डाक्तर मानकर कार्यबंद के जूनियर डाक्तर संघ आर डाक्तरी छात्र संघ तरफ समर्थन करा जाइछि। सियाड़े नर्सिंग ऑफिसर मानकु दुर्व्यवहार करितबार अभियुक्त मानकर उपरे कार्यानुष्ठान दाबी करिकि आइबा कालनु सारा राज्य नर्सिंग ऑफिसर माने कलाबेज पिंधिबे। 3 दिन तक प्रतीक प्रतिवाद उतरु समस्यार समाधान नाई हेले आइबा 24 तारीख नु श्रीरामचंद्र भंज नर्सिंग संघ तरफ कार्यबंद कराजिबा बोली जनापड़िछि। पश्चिम केन्द्रीय बंगोपसागर न सृष्टि हेतिबा लघुचाप यहारे दक्षिण छत्तीसगढ़ उपरे रहिछे। ई लघुचापर बले आइस्टानो वर्षा बढ़वा आइबा शुक्रवार पश्चिम केन्द्रीय आर आखरपाखर उत्तर पश्चिम बंगोपसागर न आउ गोटे लघुचाप सृष्टि हेबा। ई लघुचापर बले वर्षा बढ़वा बोली पाणीपाग विभाग तरफ अनुमान करा जाइछि। आज कलाहांडी कंधमाल सहित दक्षिण ओडिशार जिला मानके आर आइबा काल राज्य दक्षिण आर उत्तर ओडिशा न वर्षा हेबार अनुमान करा जाइछि। हेंता 20 तारीख दिन कलाहांडी बलांगीर कंधमाल आर नवरंगपुर जिला न अति जबर वर्षा हेबा बोली विभाग आकलन करिछि। इतार सहित दक्षिण ओडिशा आर नुआपड़ा जिला न भी वर्षा हेबा बोली अनुमान करा जाइछि। श्रीक्षेत्र पुरीन अनुष्ठित हेउछि श्रीजीवमानकर सुनावेश। महाप्रभुंकर राजराजेश्वर बेश दर्शन लागि लक्षाधिक भक्तंकर समागम। पारंपरिक रीतिनीति पालन कराउछि मुसलमान संप्रदायर महान पर्व मोहर्रम। आउर पश्चिम केन्द्रीय बंगोपसागर न लघुचाप प्रबले आइबा काल जबर वर्षार अनुमान। आज आंचलिक खबर इनु शेष हेला।